ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଦିବ୍ୟାଙ୍ଗମାନେ ସକ୍ଷମ ବ୍ୟକ୍ତିଙ୍କ ଦକ୍ଷତା ତୁଳନାରେ କୌଣସି ଗୁଣରେ କମ୍ ନୁହନ୍ତି, କହିଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା। ଏକ୍ ପେଡ୍ ମା' କେ ନାମ୍ ଅଭିଯାନରେ ସାମିଲ ହୋଇ ଚାରାରୋପଣ କରିବା ଅଭିଯାନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦେଲେ ଆହ୍ୱାନ। ବିଜୟପାଲ ସିଂ ତୋମର ବିଜେପିର ପ୍ରଭାରୀ ଏବଂ ଲତା ଓସେନଙ୍କୁ ସହପ୍ରଭାରୀ ଦାୟିତ୍ୱ। ଏବଂ ମୌସୁମୀ ପ୍ରଭାବରେ ଆସନ୍ତାକାଲି ବର୍ଷା ହେବା ନେଇ 11 ଜିଲ୍ଲା ପାଇଁ ଜାରି ହେଲା ସତର୍କ ସୂଚନା। ଦିବ୍ୟାଙ୍ଗମାନେ ସକ୍ଷମ ବ୍ୟକ୍ତିଙ୍କଠାରୁ କୌଣସି ଗୁଣରେ କମ୍ ନୁହନ୍ତି ଏବଂ ଦକ୍ଷତା କ୍ଷେତ୍ରରେ ଦିବ୍ୟାଙ୍ଗମାନଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମା କହିଛନ୍ତି। କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍ରେ ଆଜିଠାରୁ 11 ପର୍ଯ୍ୟନ୍ତ ଦିବ୍ୟ କଳା ମେଳା, ଦିବ୍ୟ କଳାଶକ୍ତି ଓ ଦିବ୍ୟାଙ୍ଗ ଜନ ରୋଜଗାର ମେଳାକୁ ଉଦ୍ଘାଟନ କରି ଶ୍ରୀ ବର୍ମା କହିଛନ୍ତି, ବିଗତ 10 ମଧ୍ୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପଗୁଡ଼ିକ ଯୋଗୁଁ ସେମାନଙ୍କର ଦକ୍ଷତା ବିକାଶ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଛି। ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା କହିଛନ୍ତି, ଦେଶରେ 7 ଦିବ୍ୟାଙ୍ଗଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି। ଏହାଛଡ଼ା ଓଡ଼ିଶାରେ 78 କୋଟି ଟଙ୍କା ମୂଲ୍ୟର 1 ଦିବ୍ୟାଙ୍ଗଙ୍କୁ ସହାୟତା ଉପକରଣ ଗତ 10 ମଧ୍ୟରେ ଯୋଗାଇ ଦିଆଯାଇଛି। ମନ୍ତ୍ରୀ ଶ୍ରୀ ବର୍ମା ଆହୁରି କହିଛନ୍ତି, ରାଜ୍ୟର 19,000 ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦିଆଯାଇଛି। ସୂଚନାଯୋଗ୍ୟ, ଆଜିଠାରୁ ଆରମ୍ଭ ହୋଇଥିବା ଏହି ମେଳାରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ଦିବ୍ୟାଙ୍ଗଜନଙ୍କ ପାଇଁ କାର୍ଯ୍ୟ କରୁଥିବା ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ଦିବ୍ୟାଙ୍ଗ ଶିଳ୍ପୀ, କାରିଗର ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ ଭୋକାଲ୍ ଫର୍ ଲୋକାଲ୍ ମାଧ୍ୟମରେ ମେଳାରେ ପ୍ରଦର୍ଶିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଏକ୍ ପେଡ୍ ମା' କେ ନାମ୍ ଅଭିଯାନରେ ରାଜ୍ୟବାସୀ ସାମିଲ ହୋଇ ନିଜ ମା'ଙ୍କ ନାମରେ ଚାରାରୋପଣ କରି ଏହି ଅଭିଯାନକୁ ସାଫଲ୍ୟମଣ୍ଡିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଡୁମ୍ଡୁମାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ରାଜ୍ୟସ୍ତରୀୟ 75ତମ ବନ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷ ବିଭିନ୍ନ ବନୀକରଣ ଯୋଜନାରେ ରାଜ୍ୟରେ 2,20,00,000 ଚାରା ରୋପଣ କରାଯିବ। ଏଥିସହିତ 2,80,00,000 ଚାରା ହିତାଧିକାରୀ ଓ ଅନୁଷ୍ଠାନଗୁଡ଼ିକୁ ବଣ୍ଟନ କରାଯିବ। ବଜ୍ରପାତ ରୋକିବାରେ ତାଳଗଛ ସହାୟକ ହେଉଥିବାରୁ ଚଳିତ ବର୍ଷ ବନ ବିଭାଗ ପକ୍ଷରୁ ବ୍ୟାପକ ପରିମାଣରେ ତାଳଚାରା ରୋପଣ କରାଯିବ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ଏବଂ ବନୀକରଣରେ ଉଲ୍ଲେଖଯୋଗ୍ୟ କାମ କରିଥିବା ଅନୁଷ୍ଠାନଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜଭବନ ପରିସରରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ରାଜ୍ୟପାଳ ରଘୁବର ଦାସ ରାଜଭବନ ପରିସରରେ ଏକ ଚମ୍ପା ଫୁଲ ଚାରାରୋପଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ୍ ପେଡ୍ ମା' କେ ନାମ୍ କାର୍ଯ୍ୟକ୍ରମକୁ ଆଧାର କରି ପ୍ରତ୍ୟେକ ବ୍ୟକ୍ତି ନିଜ ମା'ଙ୍କ ନାମରେ ଚାରାରୋପଣ କରିବା ପାଇଁ ରାଜ୍ୟପାଳ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସମ୍ଭଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କୁଚିଣ୍ଡା ଗସ୍ତ କରିବା ଅବସରରେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ଆଇଟିଡିଏ ସମ୍ମିଳନୀ କକ୍ଷରେ ହୋଇଥିବା ଆଲୋଚନା ସମୟରେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଉପସ୍ଥିତ ଥିଲେ। ସମସ୍ତ ବିଭାଗର ଅଧିକାରୀମାନଙ୍କୁ ସହଯୋଗ ମନୋଭାବ ରଖି କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ସଂଗଠନ ଏବଂ ବ୍ୟକ୍ତିବିଶେଷ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ନାୟକଙ୍କୁ ଧନ୍ୟବାଦ ଏବଂ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ଦଣ୍ଡ ନହିଁ ଅବ ନ୍ୟାୟ ପର ହୋଗା ସବକା ଜୋର ବିକଶିତ ଭାରତ କା ୟେ ହୈ ନୟା ଅଧ୍ୟାୟ ସବସେ ସମାନ ବ୍ୟବହାର ମିଲେଗା ସବକୋ ନ୍ୟାୟ ସରଲ ହୈ ସୁଲଭ ହୈ ହୈ ପାରଦର୍ଶୀ ତକନିକୀ ଯୁକ୍ତ ହୈ ଔର ହୈ ସ୍ୱଦେଶୀ ଇସମେ ହୈ ମହିଳାଓ ବୁଜୁର୍ଗୋ କା ସମ୍ମାନ ଶାମିଲ ହୈ ଇସମେ ଜନ ଜନ କି ଆନ ସାଥ ଇସକେ ଚଲନେ କା ଦେଶ ପର ଚଢ଼ା ଜୁନୁନ ୟେ ହୈ ଆଜାଦ ଭାରତ କେ ଅପନେ କାନୁନ।
तारीख पर तारीख युग का हो गया अंत, न्यायिक प्रक्रिया के लिए समय सीमा तय, भारतीय नागरिक सुरक्षा संहिता 1 जुलाई से लागू, आजाद भारत के अपने कानून।
एक पेड़ माँ के नाम कार्यक्रम में बौद्ध वनखंड मधुपुर रेंज तालगां फॉरेस्ट सेक्शन कंटीश्वर ठारे 75तम वन महोत्सव पालन कंटीश्वर वन ग्राम्य जंगल 7 हेक्टर जगार प्राय 11,000 चारा लगवाई कार्य आरंभ हो विभिन्न विद्यालय और महाविद्यालय छात्र छात्री चारारोपण कार्य नियोजित अच्छा केन्द्रापड़ा तुलसी महाविद्यालय परिसर में जिला अवसरप्राप्त सरकारी कर्मचारी संघ पक्ष वन महोत्सव पालन अवसर चारारोपण कर विद्यालयर छात्रछात्री अध्यापक एवं कर्मचारी भाग नेथिले। भारतीय जनता पार्टी पक्षरु विभिन्न राज्यर प्रभारी ओ सहप्रभारीको नियुक्त करा जायछि। ओडिशा बीजेपी प्रभारी दायित्व विजयपाल सिंह तोमर को दिया बेले लता उसेंडी को सहप्रभारी दायित्व मिली। सेपरि भुवनेश्वर सांसद अपराजिता षडंगी को केरल सहप्रभारी भाव निजुक्त कर पुरी सांसद संबित पात्र को उत्तर पूर्वांचल राज्य संयोजक दायित्व दिया दल पक्ष ओडिशाकु आउ पांचोटी महाबल बाघ आसिबा नै वन विभाग पक्षरु सूचना मिलिछि। अगस्त मास शेष सुद्धा संबलपुर जिल्लार देब्रीगढ़ अभयारण्यकु महाराष्ट्रु तीनोटी बाघ आसिबे। सेहिपरि अक्टोबर मास शेष सुद्धा सिमिळीपाळ अभयारण्य पई मध्यप्रदेश ओ महाराष्ट्रु महाबल बाघ आसिबे। अन्यपक्षरे वर्षा ऋतु पई सिमिळीपाळ अभयारण्य पर्यटकों पई अक्टोबर मास पर्यंत बंद रहिछि। भुवनेश्वरस्थित अखिल भारतीय आयुर्विज्ञान संस्थान एम्सठारे विरल सिनोभियल सर्कमा ट्यूमर सफल अस्त्रोपचार कर भारत में एपरी अस्त्रोपचार द्वितीय थर पर होता एम्स भुवनेश्वर कार्यनिर्वाही निर्देशक डाक्टर आशुतोष विश्वास कहते पश्चिमबंगर जड़े वयस्क व्यक्ति खपुरी ऊपर अंशर प्राय 7 केजी ओजन ट्यूमर को सफल भाव अस्त्रोपचार कर चलित शिक्षावर्ष राज्यर समस्त सरकारी एवं सरकारी अनुदानप्राप्त विद्यालयगुड़िक प्रथम अष्टम श्रेणी पर्यंत छात्रछात्री पोषाक बंटन लगे विज्ञप्ति जारी होई 500 टंका मूल्य प्रत्येक छात्रछात्री विद्यालय दुईहल लेखाएं पोषाक पाइपारे चलित बर्ष पोषाक रंग एवं परिपाटी कौन पर विज्ञप्ति स्पष्ट छात्र दुईहल प्यांट और धला सार्ट जोगाई दीजिए प्रथम पंचम श्रेणी छात्री दुईहल फ्रक एवं षष्ठरु अष्टम श्रेणी पर्यंत छात्रीों पर एक हल कमिज सालवार और ओढ़नी जोगाइ दिया आसंता 30 तारीख सुधा पोषाक बंटन शेष करने को समय सीमा धार्य कर जिला शिक्षा अधिकारी प्रकल्प अधिकारी गोष्ठी शिक्षा अधिकारी एक वितरण प्रक्रिया को तदारख करने को निर्देश दी विद्यालय प्रधान शिक्षक छात्रछात्री मार्गदर्शिका अनुसार पोषाक प्रदान कर एक प्रमाणपत्र दाखल करने को पोषाक बंटन प्रक्रिय अनियमितता प्रमाणित हेले संप्रक्त कर्मचारी विरोध में दृढ़ कार्यानुष्ठान ग्रहण विज्ञप्ति बौद्ध सरकारी उच्च विद्यालय में ब्लकस्तरीय तीनदिनिया क्रीडांगन प्रशिक्षण शिविर उद्यापित बौद्ध ब्लक क्रीडा शिक्षक शिक्षयित्री एक कार्यक्रम में जोगदे क्रीडा परिचालना एवं नुआ क्रीडा संपर्क में शिविर विस्तृत आलोचना होता। राज्य में मौसुमी प्रभाव में आगामी 5 दिन पर्यंत विभिन्न अंचल प्रबल वर्षा होबार संभावना रही भुवनेश्वर आंचलिक पाणिपाग विज्ञान केन्द्र पक्ष सूचना मिली 11 जिला आसंताकाली वर्षा होने सतर्क सूचना जारी करा जाई गत 24 घंटा मध्य अनुगुल जिलार पालोड़ाठारे सर्वाधिक 52.2 मिलीमीटर वर्षा रेकर्ड कर दिव्यांगमाने सक्षम व्यक्तिंक दक्षता तुलनारे कौनसी गुणरे कम नुहंती कहिले केन्द्र सामाजिक न्याय और सशक्तिकरण राष्ट्रमंत्री बीएल वर्मा। एक पेड़ माँ के नाम अभियान में सामिल हो चारारोपण करिबा अभियान को सफल करिबा पई मुख्यमंत्री राज्यवासी देले आह्वान। विजयपाल सिंह तोमर बीजेपी प्रभारी एवं लता ओसेंडी सहप्रभारी दायित्व एवं मौसुमी प्रभाव में आसंताकाली वर्षा होने नहीं 11 जिला जारी है सतर्क सूचना। आंचलिक संवाद आज शेष नमस्कार।